ମୋ ନାଁ ବିଜୁଲତା ପଟ୍ଟନାୟକ, ଆଉ 20 ନମ୍ବର ବସ୍ତିରେ ଆମେ ଅଛୁ। ଆପଣ ଯଦି 20 ନମ୍ବର ୱାର୍ଡରେ ଆମେ ଅଛୁ, ଆପଣ ଯଦି ଘର ଦ୍ୱାର ଭାଙ୍ଗି ଦେବେ, ଆମେ ବୁଢା ବୁଢ଼ୀ ଲୋକ କେମିତି କଣ କରିବୁ? ଆମକୁ ସିନା ଥଇଥାନ କଲେ ହବ, ଆଉ ଆପଣ ଯଦି ଥଇଥାନ କରିବେ ଆମେ ଉପକୃତ ହବୁ।